ମୁଁ ବୈଶାଳୀ ଜେନା, 21 ନମ୍ବର ୱାର୍ଡ, ନୀଳାଙ୍କାଳୀ ନଗରରୁ କହୁଛି। ଆମର 21 ନମ୍ବର ୱାର୍ଡକୁ ଗୋଟେ ମଡେଲ ୱାର୍ଡ ଭାବରେ କରାହେଇଛି। ସବୁ ପ୍ରକାର ସୁବିଧା ଆମେ ପାଇପାରୁଛୁ, କିନ୍ତୁ ଆମର ପାଣିର ଭଲ ବ୍ୟବସ୍ଥା ଅଛି, ସମସ୍ତଙ୍କ ଘରେ ଟଏଲେଟ୍ ବି ଅଛି। ତାପରେ ଆମର ପାଣି, ସ୍ୱଚ୍ଛ ପାଣି ପାଇଁ ୱାଟର ATM ବି ବସିଛି। ଆଉ ସବୁ ପ୍ରକାର ସୁବିଧା ଥାଇକରି ଗୋଟେ ଅସୁବିଧା, ଆମ ସାହିକୁ ଟିକେ ଅଳିଆ ଗାଡି ଠିକ ସେ ଆସିପାରୁନି। ଦୟାକରି ସେଇ ଗୋଟେ ସୁବିଧା ଯଦି କରିଦିଅନ୍ତେ, ତାହେଲେ ଆମେ ଆପଣଙ୍କ ପାଖରେ ଚିର ଉପକୃତ ହେଇକି ରୁହନ୍ତୁ।